ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଟ୍ରିବ୍ୟୁନାଲରେ ଅନୁଷ୍ଠିତ ହେଲା ମହାନଦୀ ଜଳ ବିବାଦର ଶୁଣାଣି। ଓଡ଼ିଶା ଛତିଶଗଡ଼ ମଧ୍ୟରେ ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ ପାଇଁ ଆଲୋଚନା ଜାରି। କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାର ଯୋଗାଇବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। କେନ୍ଦୁଝରରେ ଆରମ୍ଭ ହେବ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ ଏବଂ ଆସନ୍ତାକାଲି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ମହାନଦୀ ଜଳ ବିବାଦ ମାମଲାର 45ତମ ଶୁଣାଣି ଆଜି ହୋଇଛି। ଟ୍ରିବ୍ୟୁନାଲରେ ଓଡ଼ିଶା ପକ୍ଷରୁ ପକ୍ଷ ରଖିବା ପରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ଅଗଷ୍ଟ ମାସ 2 ତାରିଖରୁ ଏପର୍ଯ୍ୟନ୍ତ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଆପୋଷ ବୁଝାମଣା ନେଇ ହୋଇଥିବା ଅଗ୍ରଗତି ସମ୍ପର୍କରେ ଟ୍ରିବ୍ୟୁନାଲକୁ ଅବଗତ କରାଯାଇଛି। ଆସନ୍ତା ଅକ୍ଟୋବର ମାସ 11 ତାରିଖ ସୁଦ୍ଧା ବୁଝାମଣାର ଅଗ୍ରଗତି ସମ୍ପର୍କରେ ଜଣାଇବାକୁ ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିପକ୍ଷ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ଗତକାଲି ଦୁଇ ରାଜ୍ୟର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ବୈଷୟିକ ଟିମ୍ ମଧ୍ୟରେ ବିବାଦର ସମାଧାନ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଆସନ୍ତା ଅକ୍ଟୋବର ମାସ 11 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପାର୍ବଣ ଋତୁ ତଥା ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଶ୍ରୀ ହରିଚନ୍ଦନ ରାଜ୍ୟରେ ଥିବା 5 ମହାନଗର ନିଗମ ସମେତ ସମସ୍ତ ପ୍ରମୁଖ ସହର ଓ ଜିଲ୍ଲାଗୁଡ଼ିକର ରାସ୍ତାଘାଟ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ବୈଠକ ପରେ ମନ୍ତ୍ରୀ ଆସନ୍ତା 20 ତାରିଖ ସୁଦ୍ଧା ରାସ୍ତା ମରାମତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାର ସ୍ଥାୟିତ୍ୱ ଏବଂ ମରାମତି ସହ ଯେଉଁ ସଂସ୍ଥା ଓ ବିଭାଗମାନେ ରାସ୍ତା ବ୍ୟବହାର କରୁଛନ୍ତି ସେ ନେଇ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ନୀତି ଅଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆସନ୍ତା 20 ତାରିଖ ସୁଦ୍ଧା ଆମେ ଭୁବନେଶ୍ୱର କଟକ ନୁହଁ, ଓଡ଼ିଶାର ସମସ୍ତ ମ୍ୟୁନିସିପାଲ ଏରିଆରେ ସହର ଭିତରେ ପଟହୋଲ ଅଛି, ଯେଉଁଠି ଯେଉଁଠି ରାସ୍ତା ଖରାପ ହୋଇଛି, ସେ ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ମରାମତି କରିବା ପାଇଁ ପୂରାପୂରି ଯୋଜନା ପ୍ରସ୍ତୁତ କରୁଛୁ। ଆଜିଠୁ ବିଭିନ୍ନ ବିଭାଗର ସେ ମ୍ୟୁନିସିପାଲିଟି, ମ୍ୟୁନିସିପାଲ କର୍ପୋରେସନ ଏବଂ ପୂର୍ତ୍ତ ବିଭାଗ ହେଉ, ସମସ୍ତ ବିଭାଗ ଏକା ସାଙ୍ଗରେ ସେ କାମକୁ ଆରମ୍ଭ କରିବେ।
ଆସନ୍ତା 2 ଦିନ ମଧ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରି ରାସ୍ତାଗୁଡ଼ିକ ସ୍ଥିତି ବିଷୟରେ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୃଷକମାନଙ୍କୁ ଆବଶ୍ୟକତା ଅନୁସାରେ ସାର ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଜିଲ୍ଲାପାଳମାନଙ୍କ ସହ ସାର ଯୋଗାଣ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଆହୁଜା ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ୟୁରିଆ ସାରର ଅଭାବ ନେଇ ଅଭିଯୋଗ ଆସିବା ପରେ ଅଧିକାରୀମାନେ ପରିସ୍ଥିତିର ନିରୀକ୍ଷଣ କରିଛନ୍ତି। ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାର ବଣ୍ଟନ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସମ୍ବଲପୁରରେ ଆୟୋଜିତ ରାଜ୍ୟସ୍ତରୀୟ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇଛନ୍ତି। ତାଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଯୋଗ ଦେଇଛନ୍ତି। ସମ୍ବଲପୁର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଇଷ୍ଟଦେବୀ ମା' ସମଲେଶ୍ୱରୀ ଓ ପରେ ମା' ପାଟଣେଶ୍ୱରୀଙ୍କ ଦର୍ଶନ କରିଥିଲେ। ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହିସବୁ ବିଷୟରେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ଭାଷାର ଉତ୍କୃଷ୍ଟତା, ଗଭୀରତା ତଥା ମହାପୁରୁଷଙ୍କ ଉତ୍କଣ୍ଠା ଏବଂ ଆନ୍ଦୋଳନ ପାଇଁ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ପ୍ରତିଷ୍ଠିତ ହୋଇପାରିଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଆଇଆଇଟି ମାଡ୍ରାସର ସହଯୋଗରେ କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ ଆରମ୍ଭ ହେବାକୁ ଯାଉଛି। କେନ୍ଦୁଝରରେ 14 ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନ ଜିଲ୍ଲାରେ ଦୁର୍ଘଟଣା ହ୍ରାସ କରିବା ସହ ସଡ଼କ ସୁରକ୍ଷା ପ୍ରତି ଅଧିକ ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ ଦୃଷ୍ଟିକୋଣ ସହିତ ସଂଯୁକ୍ତ ଏହି ପଦକ୍ଷେପ ପ୍ରଥମେ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଏହି ଅଭିଯାନର ସଫଳତା ପରେ କେନ୍ଦୁଝରରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମାଣ୍ଡିଆ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର 10 ଓ 11 ତାରିଖ ଦୁଇଦିନ ଧରି ଅନ୍ତର୍ଜାତୀୟ ପୁଷ୍ଟି ଶସ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ। ପୂର୍ବ ବର୍ଷ ଭଳି ବିଭିନ୍ନ ଅଧିବେଶନରେ ବିଶିଷ୍ଟ ଗବେଷକ ବୈଜ୍ଞାନିକ ଦ୍ୱାରା ଏହା ପରିଚାଳିତ ହେବ। ସହରାଞ୍ଚଳ ବିକାଶ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଝାରସୁଗୁଡ଼ା ପୌର ପରିଷଦର ନୂତନ କାର୍ଯ୍ୟାଳୟର ଶିଳାନ୍ୟାସ ସହ ପ୍ରାୟ 70 କୋଟି ଟଙ୍କାର 10ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଝାରସୁଗୁଡ଼ା ପୌରାଞ୍ଚଳକୁ ମହାନଗର କରିବା ପ୍ରସ୍ତାବ ବିଚାରାଧୀନ ରହିଛି। ଝାଡ଼େଶ୍ୱର ମନ୍ଦିରର ବିକାଶ ପାଇଁ 2 କୋଟି 40 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। 2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ମସିହା ସୁଦ୍ଧା ଭାରତ ବର୍ଷକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଛାତ୍ରଶକ୍ତିର ପ୍ରମୁଖ ଭୂମିକା ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ରାଜ୍ୟରେ 2 ସେମି କଣ୍ଡକ୍ଟର ୟୁନିଟ୍ ଖୁବ୍ ଶୀଘ୍ର ସ୍ଥାପନ ହେବା ସହ ରାଜ୍ୟ ସେମି କଣ୍ଡକ୍ଟର ହବ୍ରେ ପରିଣତ ହେବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। କମ୍ବାଇଣ୍ଡ ପୁଲିସ୍ ସର୍ଭିସ୍ ଏକ୍ଜାମିନେସନ୍ 2024 ତୃତୀୟ ପତ୍ର ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ମାସ 4 ତାରିଖରେ ହେବାକୁ ଥିବା ପରୀକ୍ଷାକୁ 6 ତାରିଖକୁ ଘୁଞ୍ଚାଯାଇଛି। ତୃତୀୟ ପତ୍ର ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପରୀକ୍ଷା ଆସନ୍ତା 6 ତାରିଖରେ ଅନୁଷ୍ଠିତ ହେବ। ଦୁର୍ଗାପୂଜା ଭସାଣକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିବା ଓଡ଼ିଶା ପୁଲିସ୍ ରିଜର୍ଭ ବୋର୍ଡ ପକ୍ଷରୁ କୁହାଯାଇଛି। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ନୀତି ନିର୍ଘଣ୍ଟ ସ୍ଥିରୀକୃତ ହେବା ସହ ଅନୁମୋଦିତ ହୋଇଛି। ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ଆଜି ମଧ୍ୟରାତ୍ର 2ଟାରୁ ଦ୍ୱାରଫିଟା ଯିବା ସହ 2:40 ମଧ୍ୟରେ ମଙ୍ଗଳ ଆଳତୀ ସମ୍ପନ୍ନ ହେବ। ଏହାପରେ ଦୈନିକ ନୀତିକାନ୍ତି କରାଯିବ। ଆସନ୍ତାକାଲି ଶ୍ରୀମନ୍ଦିରରେ ଇନ୍ଦ୍ରଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ରହାତୀ ପ୍ରସ୍ତାବ ନୀତି ହେବ। ଦିନ 12:30 ସୁଦ୍ଧା ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁମାନଙ୍କ ପାଇଁ ଭିତରକାଠ ଦର୍ଶନ ଅନୁଷ୍ଠିତ ହେବ। ରାତି 9:57:22 ଗ୍ରହଣ ସ୍ୱର୍ଶ ହେବା ପରେ ଶ୍ରୀମନ୍ଦିରରେ ଦେବନୀତି ଆରମ୍ଭ କରାଯିବ। ମହାପ୍ରଭୁମାନଙ୍କର ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଗ୍ରହଣ ସର୍ବମୋକ୍ଷ ରାତ୍ରି 1:27:17 ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ କରାଯାଇଥିବା ପରିବର୍ତ୍ତନ ଆସନ୍ତା 22 ତାରିଖରୁ ଲାଗୁ ହେବ। ଜିଏସ୍ଟି ପରିଷଦ ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳୀକରଣ କରି ପୂର୍ବରୁ ଥିବା 4-ସ୍ତରୀୟ ଟିକସ ବ୍ୟବସ୍ଥା 5, 12, 18 ଓ 28% ହ୍ରାସ କରି 2-ସ୍ତରୀୟ ଅର୍ଥାତ୍ 5-18% କରିଛି। ଜିଏସ୍ଟି ଟିକସ ହାର ଅନେକ ସାମଗ୍ରୀ ଉପରେ ହ୍ରାସ କରାଯାଇଛି। ଔଷଧଠାରୁ ଆରମ୍ଭ କରି କ୍ଷୀର, କାର୍, ସାବୁନ୍, ଟିକେଟ୍ ଉପରେ ମଧ୍ୟ ଟିକସ ହାର ହ୍ରାସ କରାଯାଇଛି। ଜିଏସ୍ଟି ସଂସ୍କାର ସମ୍ପର୍କରେ ଜଣେ ଆଇନଜୀବୀ କୁଞ୍ଜବିହାରୀ ଦାସ କହିଛନ୍ତି,
ବିକଶିତ ଭାରତ ଦିଗରେ ଜିଏସ୍ଟି ସଂସ୍କାର ଏକ ପ୍ରଶଂସନୀୟ ପଦକ୍ଷେପ। ଆଗରେ ସ୍ଲାବ ଥିଲା, ତାକୁ କମେଇକରି 18.5% ରଖାଯାଇଛି ଏବଂ ଅନେକ ଅତ୍ୟାବଶ୍ୟକ ଜିନିଷ ଉପରେ ଶୁଳ୍କ ଛାଡ଼ କରାଯାଇଛି। ଦେଶର ଯୁବ ପ୍ରତିଭା ଯେଉଁମାନେ ବ୍ୟବସାୟ କରିବା ପାଇଁ ଆଗେଇ ଆସୁଛନ୍ତି ତାଙ୍କ ପାଇଁ ଏଟା ସ୍ୱାଗତ ଯୋଗ୍ୟ ପଦକ୍ଷେପ ହେବ।
ଅନୁଗୁଳ ଜିଲ୍ଲା ସଦର ଥାନା ଖଣ୍ଡହତା ନିକଟରେ ସଡ଼କ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ 2 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ମାମଲାର ତଦନ୍ତ ଜାରି ରଖିଛି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ଜରାୟୁ କର୍କଟ ଟିକାକରଣ ଓ ଋତୁସ୍ରାବ ପରିଚ୍ଛନ୍ନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଦୁଇଦିନିଆ କର୍ମଶାଳା ଚାଲ ସୁରକ୍ଷା ଲାଗି କଥା ହେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ତପସିନୀ ହାଂସ୍ଥା ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କ ଉପରେ ଯୌଡ଼ ଉତ୍ପୀଡ଼ନ ବିରୁଦ୍ଧରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ତ୍ତୀଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଆଦି କର୍ମଯୋଗୀ ଅଭିଯାନ ଉପରେ 3-ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମା ମାଣିକେଶ୍ୱରୀଙ୍କ ଛତ୍ର ଯାତ୍ରା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଟ୍ରିବ୍ୟୁନାଲରେ ଅନୁଷ୍ଠିତ ହେଲା ମହାନଦୀ ଜଳ ବିବାଦର ଶୁଣାଣି। ଓଡ଼ିଶା ଛତିଶଗଡ଼ ମଧ୍ୟରେ ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ ପାଇଁ ଆଲୋଚନା ଜାରି। କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାର ଯୋଗାଇବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। କେନ୍ଦୁଝରରେ ଆରମ୍ଭ ହେବ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ। ଏବଂ ଆସନ୍ତାକାଲି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।